ଦ୍ୱିତୀୟ ସାମୁଏଲ ସତର ପର୍ବ। ଆହୁରି ଅହିଥୋପୋଲ ଅବସାଲମଙ୍କୁ କହିଲା, ମୋ ବାର ହଜାର ଲୋକ ବାଛି ଆଜି ରାତ୍ରି ଉଠି ଦାଉଦଙ୍କର ପଛେ ଗୋଡ଼ାଇବି। ପୁଣି ସେ କ୍ଳାନ୍ତ ଓ ଶିଥିଳ ହସ୍ତ ଥିବାବେଳେ ମୁଁ ତାଙ୍କୁ ଆକ୍ରମଣ କରି ଭୟ ଦେଖାଇବି। ତହିଁରେ ତାଙ୍କର ସମସ୍ତ ସଙ୍ଗୀ ଲୋକ ପଳାଇବେ। ପୁଣି ମୁଁ କେବଳ ରାଜାଙ୍କୁ ଆଘାତ କରିବି। ଆଉ ଯେପରି ଜଣେ ସ୍ତ୍ରୀ ବିବାହ ପରେ ସ୍ୱାମୀଙ୍କ ନିକଟକୁ ଆସେ, ସେହିପରି ମୁଁ ସମସ୍ତ ଲୋକଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିବି। ତହିଁରେ ସମସ୍ତ ଲୋକ ତୁମ୍ଭ ଅଧୀନରେ ଶାନ୍ତିରେ ରହିବେ। ସେତେବେଳେ ଏହି କଥା ଅବସାଲମର ଓ ଇସ୍ରାଏଲ ସମସ୍ତ ପ୍ରାଚୀନବର୍ଗର ଦୃଷ୍ଟିରେ ପସନ୍ଦ ହେଲା। ତେବେ ଅବସାଲମ କହିଲା, ଅର୍କୀୟ ହୁସୟକୁ ମଧ୍ୟ ଡାକ, ଆଉ ସେ କ'ଣ କହେ ତାହା ମଧ୍ୟ ଶୁଣିବା। ତହୁ ହୁସୟ ଅବସାଲମ ନିକଟକୁ ଆସନ୍ତେ, ଅବସାଲମ ତାହାକୁ କହିଲା, ଅହିଥୋପୋଲ ଏପରି ଏପରି କହୁଅଛି, ଆମ୍ଭେମାନେ ତାହା କଥାନୁସାରେ କରିବା କି? ଯଦି ନ କରିବା ତେବେ ତୁମ୍ଭେ କୁହ। ତହିଁରେ ହୁସୟ ଅବସାଲମଙ୍କୁ କହିଲା, ଅହିଥୋପୋଲ ଯେଉଁ ମନ୍ତ୍ରଣା ଦେଇଅଛି ତାହା ଭଲ ନୁହେଁ। ହୁସୟ ଆହୁରି କହିଲା, ଆପଣ ଆପଣା ପିତାଙ୍କୁ ଓ ତାଙ୍କ ଲୋକମାନଙ୍କୁ ଜାଣନ୍ତି, ସେମାନେ ତ ବୀର ଓ କ୍ଷେତ୍ରରେ ଛୁଆହରା ଭଲୁକ ପରି ସେମାନେ ଉଗ୍ର ହୋଇଥିବେ। ପୁଣି ଆପଣଙ୍କ ପିତା ଯୋଦ୍ଧା ଓ ସେ ରାତ୍ରିରେ ଲୋକମାନଙ୍କ ସଙ୍ଗରେ ରହିବେ ନାହିଁ। ଦେଖନ୍ତୁ, ସେ ଏବେ କୌଣସି ଗର୍ତ୍ତରେ କି ଅନ୍ୟ କୌଣସି ସ୍ଥାନରେ ଲୁଚିକରି ଅଛନ୍ତି। ଆଉ ପ୍ରଥମେ ଏମାନଙ୍କ ମଧ୍ୟରୁ କେତେକ ପତିତ ହେଲେ ବୋଲି କେହି ଶୁଣିଲେ କହିବ ଯେ ଅବସାଲମର ଅନୁଗାମୀ ଲୋକମାନଙ୍କ ମଧ୍ୟରେ ସଂହାର ହେଉଅଛି। ଯେଉଁ ବିକ୍ରମୀଶାଳୀର ହୃଦୟ ସିଂହର ହୃଦୟ ତୁଲ୍ୟ, ସେ ମଧ୍ୟ ନିତାନ୍ତ ତରଳିଯିବ। କାରଣ ଆପଣଙ୍କ ପିତା ଯେ ବୀର ଓ ତାଙ୍କ ସଙ୍ଗୀମାନେ ଯେ ବିକ୍ରମଶାଳୀ ଲୋକ, ଏହା ସମୁଦାୟ ଇସ୍ରାଏଲ ଜାଣନ୍ତି। ମାତ୍ର ମୋହର ମନ୍ତ୍ରଣା ଏହି ଯେ ଦାନ୍ଠାରୁ ବେର୍ସବା ପର୍ଯ୍ୟନ୍ତ ସମୁଦାୟ ଇସ୍ରାଏଲ ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ହୋଇ ଆପଣଙ୍କ ନିକଟରେ ସଂଗୃହୀତ ହେଉନ୍ତୁ। ପୁଣି ଆପଣ ସ୍ୱୟଂ ଯୁଦ୍ଧକୁ ଯାଆନ୍ତୁ। ତହିଁରେ ଯେଉଁ ସ୍ଥାନରେ ତାଙ୍କର ସନ୍ଧାନ ମିଳିବ, ସେହି ସ୍ଥାନରେ ଆମ୍ଭେମାନେ ତାଙ୍କ ନିକଟରେ ଉପସ୍ଥିତ ହେବୁ ଓ ଭୂମିରେ ଶିଶିର ପଡ଼ିବା ପରି ତାଙ୍କ ଉପରେ ପଡ଼ିବୁ। ପୁଣି ତାଙ୍କର ଓ ତାଙ୍କ ସଙ୍ଗୀମାନଙ୍କ ମଧ୍ୟରୁ ଜଣକୁ ହିଁ ଅବଶିଷ୍ଟ ରଖିବୁ ନାହିଁ। ଆହୁରି ଯଦି ସେ କୌଣସି ନଗରକୁ ଯାଇଥିବେ, ତେବେ ସମସ୍ତ ଇସ୍ରାଏଲ ସେହି ନଗରକୁ ଦୌଡ଼ି ଆସିବେ ଓ ତହିଁରେ ଗୋଟିଏ ଗୋଡ଼ି ନ ରହିବା ପର୍ଯ୍ୟନ୍ତ ଆମ୍ଭେମାନେ ତାହା ନଦୀକି ଟାଣି ନେବୁ। ତହିଁରେ ଅବସାଲମ ଓ ସମୁଦାୟ ଇସ୍ରାଏଲ ଲୋକ କହିଲେ, ଅହିଥୋପୋଲର ମନ୍ତ୍ରଣା ଅପେକ୍ଷା ଅର୍କୀୟ ହୁସୟର ମନ୍ତ୍ରଣା ଉତ୍ତମ। ଯେହେତୁ ସଦାପ୍ରଭୁ ଅବସାଲମ ପ୍ରତି ଅମଙ୍ଗଳ ଘଟାଇବା ଅଭିପ୍ରାୟରେ ଅହିଥୋପୋଲର ଉତ୍ତମ ମନ୍ତ୍ରଣା ବ୍ୟର୍ଥ କରିବା ପାଇଁ ସ୍ଥିର କରିଥିଲେ। ଏଥିଉତ୍ତାରେ ସାଦୋକ ଓ ଅଭିଆଥର ଯାଜକମାନଙ୍କୁ ହୁସୟ କହିଲା, ଅବସାଲମଙ୍କୁ ଓ ଇସ୍ରାଏଲର ପ୍ରାଚୀନଗଣଙ୍କୁ ଅହିଥୋପୋଲ ଏହିପରି ଭାବରେ ମନ୍ତ୍ରଣା ଦେଇଥିଲା, ମାତ୍ର ମୁଁ ଏହିପରି ଭାବରେ ମନ୍ତ୍ରଣା ଦେଲି। ଏହେତୁ ଏବେ ଶୀଘ୍ର ଲୋକ ପଠାଇ ଦାଉଦଙ୍କୁ ଜଣାଇ କୁହ, ପ୍ରାନ୍ତରସ୍ଥ ଘାଟି ନିକଟରେ ଆଜି ରାତ୍ରି ଯାପନ କର ନାହିଁ, ମାତ୍ର କୌଣସି ମତେ ପାର ହୋଇ ଚାଲିଯାଅ, ନହେଲେ ମହାରାଜା ଓ ତାଙ୍କ ସଙ୍ଗେ ଲୋକ ସମସ୍ତେ ସଂହାରିତ ହେବେ। ସେହି ସମୟରେ ଜୋନାଥନ ଓ ଅହିମାସ ଅଏନ୍ ରୋଗୋଲରେ ରହିଥିଲେ, ଆଉ ସେମାନେ ଯେପରି ନଗରକୁ ଆସିବାର ଦେଖା ନ ଯିବେ, ଏଥିପାଇଁ ଏକଦାସୀ ଯାଇ ସେମାନଙ୍କୁ ସମ୍ବାଦ ଦେଉଥାଏ, ଆଉ ସେମାନେ ଯାଇ ଦାଉଦ ରାଜାଙ୍କୁ ସମ୍ବାଦ ଦେଉଥାନ୍ତି। ମାତ୍ର ଏକ ଯୁବା ସେମାନଙ୍କୁ ଦେଖି ଅବସାଲମଙ୍କୁ ଜଣାଇଲା, ତହୁ ସେ ଦୁହେଁ ଶୀଘ୍ର ଯାଇ ବହୁରିମରେ ଜଣଙ୍କର ଗୃହରେ ପ୍ରବେଶ କଲେ ଓ ତାହାର ପ୍ରାଙ୍ଗଣ ମଧ୍ୟରେ ଏକ କୂପ ଥିବାରୁ ସେମାନେ ତହିଁ ଭିତରକୁ ଗଲେ। ତହିଁରେ ଗୃହିଣୀ ଗୋଟିଏ ଢାଙ୍କୁଣୀ ନେଇ କୂପ ମୁଖରେ ଦେଇ ତହିଁ ଉପରେ ମର୍ଦ୍ଦିତ ଶସ୍ୟ ବିଛାଇ ଦେଲା, ଏଣୁ କିଛି ଜଣାପଡ଼ିଲା ନାହିଁ। ଏଉତାରେ ଅବସାଲମର ଦାସମାନେ ସେହି ସ୍ତ୍ରୀର ଗୃହକୁ ଆସି ପଚାରିଲେ, ଅହିମାସ ଓ ଜୋନାଥନ କାହାନ୍ତି? ତହିଁରେ ସେ ସ୍ତ୍ରୀ ସେମାନଙ୍କୁ କହିଲା, ସେମାନେ ନଦୀ ପାର ହୋଇ ଗଲେଣି, ତହୁ ସେମାନେ ଖୋଜି ନ ପାରିବାରୁ ଜେରୁସାଲମକୁ ଫେରିଗଲେ। ଏଣୁ ସେମାନେ ଗଲା ଉତ୍ତାରେ ସେ ଦୁଇଜଣ କୂପରୁ ବାହାରି ଦାଉଦ ରାଜାଙ୍କ ନିକଟକୁ ଯାଇ ଜଣାଇଲେ, ଆଉ ସେମାନେ ଦାଉଦଙ୍କୁ କହିଲେ, ତୁମ୍ଭେମାନେ ଉଠ, ଶୀଘ୍ର ଜଳପାର ହୋଇଯାଅ, କାରଣ ଅହିଥୋପୋଲ ତୁମ୍ଭମାନଙ୍କ ବିରୁଦ୍ଧରେ ଏପରି ଏପରି ମନ୍ତ୍ରଣା ଦେଇଅଛି। ଏଥିରେ ଦାଉଦ ଓ ତାଙ୍କ ସଙ୍ଗୀ ସମସ୍ତ ଲୋକ ଉଠି ଜର୍ଦ୍ଦନ ପାର ହୋଇଗଲେ। ପ୍ରଭାତ ଆଲୁଅ ସମୟ ପୂର୍ବରୁ ଯେ ଜର୍ଦ୍ଦନ ପାର ହୋଇ ଯାଇନଥିଲା, ଏପରି ଜଣେ ଅବଶିଷ୍ଟ ରହିଲା ନାହିଁ। ଏଉତାରେ ଅହିଥୋପୋଲ ଆପଣା ମନ୍ତ୍ରଣାନୁସାରେ କର୍ମ କରାନ ଯିବାର ଦେଖି ଆପଣା ଗର୍ଦ୍ଧବ ସଜାଇ ଉଠି ନିଜ ଗୃହ ଓ ନିଜ ନଗରକୁ ଗଲା ଓ ଆପଣା ଗୃହ ସମସ୍ତ ବିଷୟ ସଜାଡ଼ି ଆପଣାକୁ ଫାଶି ଦେଲା। ଏ ରୂପେ ସେ ମଲା, ପୁଣି ଆପଣା ପିତାର କବରରେ କବର ପାଇଲା। ଏଥିମଧ୍ୟରେ ଦାଉଦ ମହନିୟମରେ ଉପସ୍ଥିତ ହେଲେ, ପୁଣି ଅବସାଲମ ଓ ତାହାର ସଙ୍ଗୀ ସମସ୍ତ ଇସ୍ରାଏଲ ଲୋକ ଜର୍ଦ୍ଦନ ପାର ହେଲେ। ଆଉ ଅବସାଲମ ଜୁଆବ ବଦଳରେ ଅମାସକୁ ସୈନ୍ୟ ଉପରେ ନିଯୁକ୍ତ କଲା। ଏହି ଅମାସା ଇସ୍ରାଏଲୀୟ କେତେକ ହସ୍ତଲିପିରେ ଇସ୍ମାଇଲୀୟ ଜେଥର ନାମକ ଏକ ବ୍ୟକ୍ତିର ପୁତ୍ର ସେ ବ୍ୟକ୍ତି ଜୟାବରମାତା ସରୁଆର ଭଗିନୀ ନାହସର କନ୍ୟା ଅବିଗଲ ସହିତ ସହବାସ କରିଥିଲା। ପୁଣି ଇସ୍ରାଏଲ ଓ ଅବସାଲମ ଗିଲିୟଦ ଦେଶରେ ଛାଉଣି ସ୍ଥାପନ କଲେ। ଏଥିଉତ୍ତରେ ଦାଉଦ ମହନିୟମରେ ଉପସ୍ଥିତ ହୁଅନ୍ତେ ଅମନ ସନ୍ତାନ ଗଣର ରବା ନିବାସୀ ନାହସର ପୁତ୍ର ସୁବି ଓ ଲୋ ଦବାର ନିବାସୀ ଅମିଏଲର ପୁତ୍ର ମାଖିର ଆଉ ରୋଗୋଲିମ ନିବାସୀ ଗିଲିୟଦୀୟ ବର୍ଷିଲୟ ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ ଶଯ୍ୟା ପାନପାତ୍ର ମୃତ୍ତିକା ପାତ୍ର ପୁଣି ଆହାରାଥେ ଗହମ ଜବ ମଇଦା ଭଜାଶସ୍ୟ ସିମ ମସୁର ଓ ଭଜାବିରି ପୁଣି ମଧୁ ଦହି ମେଷ ଓ ଗୋଛେନା ଆଣିଲେ। ତହୁ ଦାଉଦ ଓ ତାଙ୍କ ସହିତ ଥିବା ଲୋକମାନେ ଖାଇଲେ, କାରଣ ସେମାନେ କହିଲେ ଲୋକମାନେ ପ୍ରାନ୍ତରରେ କ୍ଷୁଧିତ ଓ କ୍ଳାନ୍ତ ଓ ତୃଷିତ ହୋଇଥିବେ।